ହଁ, ମୁଁ ତ୍ରିଲୋଚନ ସାହୁ କହୁଛି, ଜଗନ୍ନାଥ ବସ୍ତିରୁ, 50 ନମ୍ବର ୱାର୍ଡ। ଆମର ପ୍ରୋବ୍ଲେମ ହଉଛି ସାର ପାଣି, ବହୁତ ଅସୁବିଧା ହଉଛି। ଏଇ 10-15 ମିନିଟ ପାଣି ଦେବେ ଗୋଟିଏ ଟାଇମ ଦିନ ଯାକରେ, ଆମେ କେମିତି ଚଳିବୁ? କୂଅ ନଳକୂଅ କିଛି ତ ନାହିଁ ଆମର ସୁବିଧା, ସେଇ ପାଣି କି ଆମେ ଭରସା କରିକି ଚଳୁଛୁ। ସେଇଟା 2 ଟାଇମ ଯଦି ଦିଅନ୍ତେ ତାହେଲେ ଭଲ ହୁଅନ୍ତା। ତାପରେ ଅଳିଆ ଗାଡି, ସଫେଇ ଗାଡି ଆସୁଛି କିନ୍ତୁ ସେ ମୁହଁରୁ ଫେରି ଯାଉଛି। ସେ ସିନା ଭିତରକୁ ଯାଇକି ହୁଇସିଲ ମାରିକି ଆମକୁ ଡାକିଲେ ଆମେ ଅଳିଆଟା ଆଣିକି ଦେବୁ ତାକୁ, ସେ ଏଇଠୁ ଆସିକି ସେ ବ୍ୟାକ୍ କରୁଛୁ, ତାହେଲେ ଆମେ ଚଳିବୁ କେମିତି ସାର? ଯାହା କରନ୍ତୁ ଆପଣ ପାଣିର ପ୍ରୋବ୍ଲେମ ଟା ଟିକେ ସଲ୍ଭ କରିଦିଅନ୍ତୁ, ଆଉ ଅଳିଆ ଗାଡି ପଠାନ୍ତୁ, ମୁଁ ଏତିକି କହିଲି।